ओम शांति। 23/5/2025 आजिर साकार महावाक्य मिठे बच्चे तुम मानंकु ए कूलरु से कूलकु नेइ जीवा पाई नाउरिया मिले जाइछन्ते। तुमर पाद वर्तमान एही पुरुणा दुनिया रे नाही। तुमर नौकार लंगर उठी सारिछि। प्रश्न, जादूगर बाबांकर आश्चर्यजनक जादू कौन जहाँ अन्य केही करी पारिवे नाही। उत्तर, कौड़ी तुल्य आत्मा को हीरा तुल्य करी देवा। बागवान अर्थात बगीचार मालिक हुई कंटा को फूल करी देवा। यहा बहुत आश्चर्यजनक जादू अटे जहाँ को एकमात्र जादूगर बाबा ही करुछन्ते। अन्य केही करी पारिवे नाही। मनुष्य केवल पैसा रोजगार करिबा पाई जादूगर बोलाउछन्ते किंतु बाबांको भली जादू करी पारिवे नाही। ओम शांति। सारा सृष्टि चक्र अर्थात 5000 वर्षर ड्रामा भितरे बाबा थरे मात्र ही आसुछन्ते। अन्य कौनसी सत्संगरे एकथा केही भी जानी नथिबे कारण सेठारे प्रवचक कहार पिता नुहंते किंबा श्रोता माने तांकर संतान नुहंते। वास्तवरे सेमाने तो तांकर अनुगामी मध्य नुहंते। एठारे तो तुमे माने बाबांकर संतान मध्य अट, विद्यार्थी मध्य अट एवं अनुगामी मध्य अट। बाबा तुम मानंकु साथीरे मध्य नहीं जीवे। बाबा एठारु चाली गले पिला माने मध्य एही छी छी दुनियारु जाई निजर गुलगुल दुनियारे राजत्व करिवे। एकथा तुम मानंक बुद्धिरे आसीबा उचित। एही शरीर भितरे थिबा आत्मा बहुत खुशी हेउछि तेणु तुमर आत्मा मध्य बहुत खुशी हेबा दरकार। बेहद्र बाबा आसीछन्ति जिए कि समस्त आत्मा मानंकर पिता एवं एकथा केवल तुमे माने ही जानिछ। बाकी सारा दुनिया रे तो समस्ते अज्ञानी अटंती। बाबा बसी बुझाउछंती रावण तुमको केते अज्ञानी करि देइछि। बाबा आसी पुणी ज्ञानी करुछंती। आमको सारा विश्व उपरे राजत्व करिबा भळी बुद्धिमान करुछंती। एही विद्यार्थी जीवन मध्य केवल थरे मात्र मिलुछि। जेतेबेले भगवान आसी पाठ पढ़ाउछन्ते तुम मानंक बुद्धिरे एकथा अछि। बाकी जो माने निजर कर्मधंदा आदिरे व्यस्त रहुछन्ते सेमानंक बुद्धिरे केबे भी एकथा आसीबो नाही जे एठारे भगवान निजे आसी पाठ पढ़ाउछन्ते। तांकर निजर धंदा आदि ही मन पड़िथाए। तुमे माने जानुछ जे भगवान आमको पाठ पढ़ाउछन्ते तेबे केते हर्षित रहिबा उचित। अन्य समस्ते होउछन्ति पाई पैसा कर संतान। तुमे माने तो भगवान कर संतान होइछ तेणु तुम माननको भितरे असरंति खुशी रहिबा उचित। केही केही तो बहुत हर्षित रहउछन्ति। केही कहउछन्ति बाबा मु मुरली सुनाई पारु नाही एपरी हेउछि। आरे मुरली कौन कष्टकर पाठ। जेपरी भक्ति मार्गरे साधु संत आदि को केही पचारि थांते आमे ईश्वरंक सहित किपरी साक्षात करिबु किंतु सेमाने तो ईश्वरंकु जानि नथांते। केवल अंगुली द्वारा इशारा करिवे जे भगवानंकु मने पकाओ बास सती की सुनी खुशी होई जानते किंतु से किए दुनिया रे केही भी जानि नहांते। निजर पितांकु केही हेले जानि नहांते। एही ड्रामा एपरी तैयारी होईछि पुणी भी भूली जीवे। एपरी नुहे जे तुम मानंक भितरे समस्ते रचयिता एवं रचनांकु जानि छन्ते। केबे केबे एपरी चाली चलणी देखाई थांते से कथा न कहिले भलो। सही निशा ही रहु नाही। एबे तुम संतान मानंकर पाद अर्थात मन जेपरी पुरुणा दुनिया रे नाही ତୁମେ ଜାଣିଛ କଳିଯୁଗୀ ଦୁନିଆରୁ ଏବେ ପାଦ ଉଠିଯାଇଛି, ନୌକାର ଲଙ୍ଗର ଉଠିଯାଇଛି, ଏବେ ଆମେ ଯିବାକୁ ପ୍ରସ୍ତୁତ। ବାବା ଆମକୁ କେଉଁଠାକୁ ନେଇଯିବେ ଏକଥା ମଧ୍ୟ ବୁଦ୍ଧିରେ ଅଛି, କାହିଁକିନା ବାବା ନାଉରୀ ସହିତ ବଗିଚାର ମାଲିକ ମଧ୍ୟ ଅଟନ୍ତି, କଣ୍ଟାକୁ ଫୁଲ କରୁଛନ୍ତି। ତାଙ୍କ ସଦୃଶ ମାଲିକ ଆଉ କେହି ନାହାନ୍ତି ଯିଏକି କଣ୍ଟାକୁ ଫୁଲ କରିଦେବେ। ଏହି ଯାଦୁ କରିବା କୌଣସି କମ୍ କଥା ନୁହେଁ, କଉଡ଼ି ତୁଲ୍ୟ ଆତ୍ମାମାନଙ୍କୁ ହୀରାତୁଲ୍ୟ କରୁଛନ୍ତି। ଆଜିକାଲି ବହୁତ ଯାଦୁଗର ବାହାରିଛନ୍ତି, ଏହା ହେଲା ଠକମାନଙ୍କର ଦୁନିଆ। ବାବା ହେଲେ ସଦ୍ଗୁରୁ, ତାଙ୍କୁ କହୁଛନ୍ତି ମଧ୍ୟ ସଦ୍ଗୁରୁ ଅକାଳ, ବହୁତ ଲଗନର ସହିତ କହୁଛନ୍ତି। ଯଦି ନିଜେ କହୁଛନ୍ତି ସଦ୍ଗୁରୁ ଏକ, ସମସ୍ତଙ୍କର ସଦ୍ଗତି ଦାତା ଏକ, ପୁଣି ନିଜକୁ ଗୁରୁ ବୋଲି କାହିଁକି ବୋଲଉଛନ୍ତି? ନା ସେମାନେ ବୁଝିପାରୁଛନ୍ତି, ନା ଲୋକମାନେ କିଛି ବୁଝୁଛନ୍ତି। ଏହି ପୁରୁଣା ଦୁନିଆରେ ଆଉ କଣ ଅଛି? ପିଲାମାନେ ଏବେ ଜାଣୁଛନ୍ତି ଯେ ବାବା ଆମ ପାଇଁ ନୂଆ ଘର ତିଆରି କରୁଛନ୍ତି। ତେବେ ଏପରି କିଏ ଅଛି ଯିଏକି ନୂଆ ଘରକୁ ଘୃଣା ଏବଂ ପୁରୁଣା ଘର ପ୍ରତି ପ୍ରୀତ ରଖିବ? ବୁଦ୍ଧିରେ ନୂଆ ଘର ହିଁ ମନେ ରହିବ। ତୁମେମାନେ ଏବେ ବେହଦ ବାବାଙ୍କର ସନ୍ତାନ ହୋଇଛ, ତେଣୁ ତୁମର ସ୍ମୃତିରେ ରହିବା ଉଚିତ ଯେ ବାବା ଆମ ପାଇଁ ନୂଆ ଦୁନିଆର ସ୍ଥାପନା କରୁଛନ୍ତି। ଆମେମାନେ ସେହି ନୂଆ ଦୁନିଆକୁ ଯିବା। ସେହି ନୂଆ ଦୁନିଆର ଅନେକ ନାମ ରହିଛି, ସତ୍ୟଯୁଗ, ହେଭେନ, ପାରାଡାଇଜ, ବୈକୁଣ୍ଠ ଆଦି। ତୁମର ବୁଦ୍ଧି ଏବେ ପୁରୁଣା ଦୁନିଆରୁ ହଟିଗଲାଣି, କାହିଁକି ନା ପୁରୁଣା ଦୁନିଆରେ କେବଳ ଦୁଃଖ ହିଁ ଦୁଃଖ ରହିଛି। ଏହାର ନାମ ହେଉଛି ନର୍କ, କଣ୍ଟାର ଜଙ୍ଗଲ, ରୌରବ ନର୍କ, କଂସପୁରୀ, କିନ୍ତୁ ଏହାର ଅର୍ଥକୁ ମଧ୍ୟ କେହି ଜାଣିନାହାନ୍ତି। ପଥର ବୁଦ୍ଧି ହୋଇଯାଇଛନ୍ତି ନା? ଭାରତର ଦେଖ କଣ ଅବସ୍ଥା ହୋଇଯାଇଛି। ବାବା କହୁଛନ୍ତି ବର୍ତ୍ତମାନ ସମସ୍ତେ ପଥର ବୁଦ୍ଧି ଅଟନ୍ତି, ସତ୍ୟଯୁଗରେ ସମସ୍ତେ ପାରସ ବୁଦ୍ଧି ହେବେ, ଯଥା ରାଜାରାଣୀ ତଥା ପ୍ରଜା ହେବେ। ଏଠାରେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି, ସେଥିପାଇଁ ସମସ୍ତଙ୍କର ଷ୍ଟାମ୍ପ ତିଆରି କରି ଚାଲିଛନ୍ତି। ତୁମମାନଙ୍କ ବୁଦ୍ଧିରେ ଏକଥା ମନେ ରହିବା ଉଚିତ ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛନ୍ତି ବାବା, ପୁଣି ଦ୍ୱିତୀୟ ନମ୍ବରରେ ଶ୍ରେଷ୍ଠ କିଏ? ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କ କୌଣସି ମହିମା ନାହିଁ। ଶଙ୍କରଙ୍କ ପୋଷାକ ପତ୍ର ଆଦି କିପରି କରିଦେଇଛନ୍ତି, କହିଦେଉଛନ୍ତି ଇଏ ଭାଙ୍ଗ ପିଉଛନ୍ତି, ଧତୁରା ଖାଉଛନ୍ତି, ତେବେ ଏହା ତ ଅପମାନ ହେଲା ନା? ବାସ୍ତବରେ ଏପରି କଥା କିଛି ନାହିଁ, ଏମାନେ ନିଜର ଧର୍ମକୁ ହିଁ ଭୁଲି ଯାଇଛନ୍ତି। ଦେବତାମାନଙ୍କ ପାଇଁ ମଧ୍ୟ କଣ କଣ କହୁଛନ୍ତି, କେତେ ଅପମାନିତ କରୁଛନ୍ତି। ବାବା କହୁଛନ୍ତି ମୋତେ ମଧ୍ୟ ଅପମାନିତ କରୁଛନ୍ତି, ତ ଶଙ୍କର ଏବଂ ବ୍ରହ୍ମାଙ୍କୁ ମଧ୍ୟ ଅପମାନିତ କରୁଛନ୍ତି, ବିଷ୍ଣୁଙ୍କର କୌଣସି ଅପମାନ ହେଉନାହିଁ। ବାସ୍ତବରେ ଗୁପ୍ତରେ ତାଙ୍କର ମଧ୍ୟ କରୁଛନ୍ତି, କାହିଁକି ନା ବିଷ୍ଣୁ ହିଁ ରାଧାକୃଷ୍ଣ ଅଟନ୍ତି। ତେବେ କୃଷ୍ଣ ତ ଛୋଟ ପିଲା, ଏବଂ ଛୋଟ ପିଲା ମହାତ୍ମାଙ୍କ ଠାରୁ ମଧ୍ୟ ଉଚ୍ଚ ବୋଲି ଗାୟନ ରହିଛି। ଏହି ବ୍ରହ୍ମା ପରେ ସନ୍ନ୍ୟାସ କରୁଛନ୍ତି, ସିଏ ତ ଛୋଟ ପିଲା, ତେଣୁ ସିଏ ପବିତ୍ର ଅଟନ୍ତି, ପାପ ଇତ୍ୟାଦିକୁ ଜାଣି ହିଁ ନାହାନ୍ତି। ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ ବାବା, କିନ୍ତୁ ବିଚରାଙ୍କୁ ଜଣାନାହିଁ ଯେ ପ୍ରଜାପିତା ବ୍ରହ୍ମା ବାସ୍ତବରେ କେଉଁଠି ରହିବା ଉଚିତ। ପ୍ରଜାପିତା ବ୍ରହ୍ମାଙ୍କୁ ଶରୀରଧାରୀ ମଧ୍ୟ ଦେଖାଉଛନ୍ତି, ଅଜମେରରେ ତାଙ୍କର ମନ୍ଦିର ମଧ୍ୟ ଅଛି, ବ୍ରହ୍ମାଙ୍କର ଦାଢ଼ି ନିଶ ଦେଖାଉଛନ୍ତି, ଶଙ୍କର ଅଥବା ବିଷ୍ଣୁଙ୍କର ଦେଖାଉ ନାହାନ୍ତି। ତେବେ ଏସବୁ ବୁଦ୍ଧିର କଥା, ପ୍ରଜାପିତା ବ୍ରହ୍ମା ସୂକ୍ଷ୍ମ ଲୋକରେ କିପରି ରହିବେ, ସିଏ ତ ଏଠାରେ ରହିବା ଉଚିତ। ବର୍ତ୍ତମାନ ବ୍ରହ୍ମାଙ୍କର କେତେ ସନ୍ତାନ ରହିଛନ୍ତି? ଲେଖାଯାଇଛି ପ୍ରଜାପିତା ବ୍ରହ୍ମା କୁମାର କୁମାରୀ, ଏତେ ସଂଖ୍ୟକ ଅଛନ୍ତି। ତେବେ ନିଶ୍ଚିତ ପ୍ରଜାପିତା ବ୍ରହ୍ମା ମଧ୍ୟ ଥିବେ, ଏବଂ ସିଏ ଚୈତନ୍ୟ ହୋଇଥିବାରୁ ନିଶ୍ଚିତ କିଛି କର୍ମ ମଧ୍ୟ କରୁଥିବେ। କଣ ପ୍ରଜାପିତା ବ୍ରହ୍ମା କେବଳ ସନ୍ତାନ ସୃଷ୍ଟି କରୁଛନ୍ତି ନା, ଆଉ କିଛି ମଧ୍ୟ କରୁଛନ୍ତି। ଆଦିଦେବ ବ୍ରହ୍ମା ଏବଂ ଆଦିଦେବୀ ସରସ୍ୱତୀ ବୋଲି କହୁଛନ୍ତି, କିନ୍ତୁ ତାଙ୍କର ପାଠ କ'ଣ ଏକଥା କାହାକୁ ଜଣାନାହିଁ। ଯେହେତୁ ସିଏ ରଚୟିତା, ତେବେ ନିଶ୍ଚିତ ଏଠାକୁ ଆସି ରଚନା କରି ଯାଇଛନ୍ତି। ନିଶ୍ଚିତ ଭାବରେ ବ୍ରାହ୍ମଣମାନଙ୍କୁ ଶିବ ବାବା ଆଡପ୍ଟ ଅର୍ଥାତ୍ ପୋଷ୍ୟ କରିଥିବେ, ନଚେତ ବ୍ରହ୍ମା କେଉଁଠାରୁ ଆସିଲେ ଏହା ନୂଆ କଥା ଅଟେ ନା। ଯେପର୍ଯ୍ୟନ୍ତ ବାବା ନ ଆସିଛନ୍ତି ସେ ପର୍ଯ୍ୟନ୍ତ କେହି ଏ କଥାକୁ ଜାଣିପାରିବେ ନାହିଁ। ଯାହାଙ୍କର ଯେଉଁ ପାଠ ରହିଛି ତାହା ହିଁ କରୁଛନ୍ତି। ବୁଦ୍ଧଦେବ କ'ଣ ପାଠ କଲେ, କେବେ ଆସିଲେ, ଏଠାରେ ଆସି କ'ଣ କରିଲେ କେହି ବି ଜାଣିନାହାନ୍ତି। ତୁମେ ଏବେ ଜାଣୁଛ ଯେ ସିଏ କ'ଣ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି କି ନା। ସିଏ ସମସ୍ତଙ୍କୁ ସଦ୍ଗତି ଦେଇପାରିବେ ନାହିଁ, ସେ କେବଳ ନିଜ ଧର୍ମର ରଚୟିତା ଅଟନ୍ତି, ଗୁରୁ ନୁହନ୍ତି। ବାବା ସନ୍ତାନମାନଙ୍କୁ ରଚନା କରୁଛନ୍ତି, ପୁଣି ପାଠ ମଧ୍ୟ ପଢ଼ାଉଛନ୍ତି, ତେଣୁ ସିଏ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି। ଅନ୍ୟ କାହାକୁ କୁହାଯାଇପାରିବ ନାହିଁ ଯେ ତୁମେ ପାଠ ପଢ଼ାଅ, ଆଉ କାହା ପାଖରେ ଏହି ଜ୍ଞାନ ହିଁ ନାହିଁ। ବେହଦ୍ର ବାବା ହିଁ ଜ୍ଞାନର ସାଗର ଅଟନ୍ତି, ତେବେ ନିଶ୍ଚିତ ସିଏ ଜ୍ଞାନ ଶୁଣେଇବେ। ବାବା ହିଁ ସ୍ୱର୍ଗର ରାଜ୍ୟ ଭାଗ୍ୟ ଦେଇଥିଲେ, ଏବେ ପୁଣି ଥରେ ଦେଉଛନ୍ତି। ବାବା କେତେ ଖୁସି ହେଉଛନ୍ତି ଯେ ଯାହାକୁ ସାରା ଦୁନିଆ ଖୋଜୁଛି ସେ ଆମକୁ ମିଳିଗଲେ। ବାବା କେତେ ଖୁସି ହେଉଛନ୍ତି ଯେ ଯାହାକୁ ସାରା ଦୁନିଆ ଖୋଜୁଛି ସେ ଆମକୁ ମିଳିଗଲେ। ବାବା କହୁଛନ୍ତି, ପିଲାମାନେ ତୁମେ ପୁଣି 5000 ବର୍ଷ ପରେ ପୁନର୍ବାର ଆସି ମୋ ସହିତ ମିଳନ କରୁଛ। ପିଲାମାନେ କହୁଛନ୍ତି, ହଁ ବାବା, ଆମେ ଆପଣଙ୍କ ସହିତ ଅନେକ ଥର ଆସି ମିଶିଛୁ, କେହି ଯେତେ ମାରିଲେ ପିଟିଲେ ମଧ୍ୟ ତୁମମାନଙ୍କ ଭିତରେ ଏହି ଖୁସି ରହୁଛି ନା। ଶିବ ବାବାଙ୍କ ସହିତ ମିଶିବାର ସ୍ମୃତି ତ ଅଛି ନା। ଯୋଗବଳ ଦ୍ୱାରା ହିଁ ଅନେକ ପାପ କଟୁଛି, ଅବଳା ତଥା ବନ୍ଧନରେ ଥିବା ଆତ୍ମାମାନଙ୍କର ଆହୁରି ଅଧିକ ପାପ କଟୁଛି, କାହିଁକି ନା ସେମାନେ ଅଧିକ ଶିବ ବାବାଙ୍କୁ ସ୍ମରଣ କରୁଛନ୍ତି, ସେମାନଙ୍କ ଉପରେ ଅତ୍ୟାଚାର ହେଉଛି, ତେଣୁ ସେମାନଙ୍କର ବୁଦ୍ଧି ଶିବ ବାବାଙ୍କ ଆଡ଼କୁ ଚାଲିଯାଉଛି। ଶିବ ବାବା ରକ୍ଷା କର, ତେବେ ବାବାଙ୍କୁ ମନେ ପକାଇବା ତ ଭଲ କଥା ନା। ପ୍ରତିଦିନ ପଛକେ ମାଡ଼ ଖାଅ, କିନ୍ତୁ ଶିବ ବାବାଙ୍କୁ ମନେ ପକାଇବାରେ ତ କଲ୍ୟାଣ ଅଛି ନା। ଏହିଭଳି ମାଡ଼କୁ ତ ଆଦରି ନେବା ଦରକାର। ମାଡ଼ ଖାଇଲେ ବାବା ମନେ ପଡ଼ୁଛନ୍ତି, ଭକ୍ତିରେ କହୁଛନ୍ତି, ମୁଖରେ ଗଙ୍ଗାଜଳ ରହୁ, ଗଙ୍ଗା କୂଳରେ ଥାଉ, ତେବେ ଶରୀରରୁ ପ୍ରାଣ ବାହାରି ଯାଉ। ତୁମମାନଙ୍କ ଉପରେ ଯେତେବେଳେ ଅତ୍ୟାଚାର ହେଉଛି ସେତେବେଳେ ବୁଦ୍ଧିରେ ବାବା ଏବଂ ବାଦଶାହି ରହୁ। ବାସ୍ ବାବା ବାବା କହିବା ଦ୍ୱାରା ବର୍ଷା ଅର୍ଥାତ୍ ସମ୍ପତ୍ତି ନିଶ୍ଚିତ ମନେ ପଡ଼ିବ। ଏପରି କେହି ବି ନଥିବେ ଯାହାଙ୍କର ବାବା ବାବା କହିବା ଦ୍ୱାରା ବର୍ଷା ମନେ ନ ପଡ଼ିବ। ବାବା ମନେ ପଡ଼ିଲେ ତା ସହିତ ସମ୍ପତ୍ତି ମଧ୍ୟ ନିଶ୍ଚୟ ମନେ ପଡ଼ିବ। ତୁମକୁ ମଧ୍ୟ ଶିବ ବାବାଙ୍କ ସହିତ ବର୍ଷା ମଧ୍ୟ ନିଶ୍ଚୟ ମନେ ପଡ଼ିବ। ସେମାନେ ତୁମକୁ ବିକାର ପାଇଁ ମାଡ଼ ଦେଇ ଶିବ ବାବାଙ୍କର ସ୍ମରଣ କରାଇ ଦେଉଛନ୍ତି। ତୁମେ ବାବାଙ୍କଠାରୁ ବର୍ଷା ଅର୍ଥାତ୍ ସମ୍ପତ୍ତି ନେଉଛ ଏବଂ ତୁମର ପାପ କଟିଯାଉଛି। ଏଥିରେ ମଧ୍ୟ ଡ୍ରାମାରେ ତୁମ ପାଇଁ ଗୁପ୍ତରେ କଲ୍ୟାଣ ରହିଛି। ଯେପରି କୁହାଯାଉଛି, ମହାଭାରି ଲଢ଼େଇ କଲ୍ୟାଣକାରୀ ଅଟେ, ସେହିପରି ଏହି ମାଡ଼ ମଧ୍ୟ ତୁମ ପାଇଁ ଭଲ ନା। ଆଜିକାଲି ପିଲାମାନଙ୍କର ପ୍ରଦର୍ଶନୀ ଏବଂ ମେଳାର ସେବା କରିବାରେ ବହୁତ ଉମଙ୍ଗ ଉତ୍ସାହ ରହିଛି। ବିଶ୍ୱ ନବନିର୍ମାଣ ପ୍ରଦର୍ଶନୀ ଲେଖା ସହିତ ଲେଖିଦିଅ, ଗେଟ୍ ୱେ ଟୁ ହେଭେନ୍ ଅର୍ଥାତ୍ ସ୍ୱର୍ଗକୁ ଯିବାର ରାସ୍ତା। ସେଥିରେ ଉଭୟ ଅକ୍ଷର ରହିବା ଉଚିତ। ନୂଆ ଦୁନିଆ କିପରି ସ୍ଥାପନ ହେଉଛି ତାର ପ୍ରଦର୍ଶନୀ ଲାଗିଛି, ତେବେ ମନୁଷ୍ୟମାନେ ଶୁଣି ଖୁସି ହେବେ। ନୂଆ ଦୁନିଆର ସ୍ଥାପନା କିପରି ହେଉଛି ସେଥିପାଇଁ ଏହି ଚିତ୍ର ତିଆରି କରିଛନ୍ତି। ଆସି ଦେଖ, ଗେଟ୍ ୱେ ଟୁ ନ୍ୟୁ ୱାର୍ଲ୍ଡ, ଏହି ଅକ୍ଷର ଲେଖିଲେ ମଧ୍ୟ ଠିକ୍ ହେବ। ଏହି ଲଢ଼େଇ ଦ୍ୱାରା ଗେଟ୍ ଖୋଲୁଛି। ଗୀତାରେ ମଧ୍ୟ ଅଛି, ଭଗବାନ ଆସିଥିଲେ, ଆସି ରାଜଯୋଗ ଶିଖାଇଥିଲେ, ମନୁଷ୍ୟରୁ ଦେବତା କରିଲେ, ତେବେ ନିଶ୍ଚିତ ନୂଆ ଦୁନିଆର ସ୍ଥାପନା ହୋଇଥିବ। ମନୁଷ୍ୟ ଚନ୍ଦ୍ରକୁ ଯିବା ପାଇଁ କେତେ ଚେଷ୍ଟା କରୁଛି, ସେଠାରେ ଯାଇ ଦେଖୁଛନ୍ତି ଚାରିଆଡ଼େ କେବଳ ଧରିତ୍ରୀ ହିଁ ଧରିତ୍ରୀ, ଖାଲି ସ୍ଥାନ ରହିଛି, କୌଣସି ମନୁଷ୍ୟ ଦେଖିବାକୁ ମିଳୁନାହାନ୍ତି, ଏତିକି ହିଁ ଶୁଣାଉଛନ୍ତି। ଏଥିରେ ଫାଇଦା କଣ? ଏବେ ତୁମେ ପ୍ରକୃତ ସାଇଲେନ୍ସ ଅର୍ଥାତ୍ ଶାନ୍ତିକୁ ପ୍ରାପ୍ତ କରୁଛ ନା? ତୁମେମାନେ ଅଶରୀରୀ ହୋଇଯାଉଛ, ତାହା ହେଉଛି ସାଇଲେନ୍ସ ୱାର୍ଲ୍ଡ ଅର୍ଥାତ୍ ଶାନ୍ତିଧାମ। ଏବେ ତୁମେମାନେ ମୃତ୍ୟୁ ଚାହୁଁଛ, ଏଠାରେ ଶରୀର ତ୍ୟାଗ କରି ଯିବାକୁ ଚାହୁଁଛ, ବାବାଙ୍କୁ ମଧ୍ୟ ତୁମେମାନେ ମୃତ୍ୟୁ ପାଇଁ ହିଁ ଡାକୁଛ। ଏଠାକୁ ଆସ, ଆସି ନିଜର ସାଥିରେ ଆମମାନଙ୍କୁ ମୁକ୍ତି ଜୀବନ ମୁକ୍ତିକୁ ନେଇଯାଅ। କିନ୍ତୁ ବୁଝିପାରୁନାହାନ୍ତି ଯେ ପତିତ ପାବନ ଆସିବେ ଅର୍ଥାତ୍ ଆମେ କାଳର କାଳଙ୍କୁ ଡାକୁଛୁ। ଏବେ ତୁମେ ଜାଣୁଛ ବାବା ଆସିଛନ୍ତି, କହୁଛନ୍ତି ଘରକୁ ଚାଲ, ଏବଂ ଆମେ ଘରକୁ ଯାଉଛୁ। ବୁଦ୍ଧି ତ କାମ କରୁଛି ନା? କିନ୍ତୁ କେତେକ ସନ୍ତାନ ଅଛନ୍ତି ଯାହାଙ୍କର ବୁଦ୍ଧି ଧନ୍ଦା ଆଡ଼କୁ ଦୌଡ଼ୁଛି। ଅମୁକ ବେମାର ଅଛି, ତାର କଣ ହୋଇଥିବ, ଅନେକ ପ୍ରକାରର ସଂକଳ୍ପ ବିକଳ୍ପ ଆସିଯାଉଛି। ବାବା କହୁଛନ୍ତି ତୁମେମାନେ ଏଠାରେ ବସିଛ, କିନ୍ତୁ ତୁମମାନଙ୍କର ବୁଦ୍ଧି ବାବା ଏବଂ ବର୍ଷା ଆଡ଼କୁ ରହୁ। ଏସବୁ ଆତ୍ମା ହିଁ ସ୍ମରଣ କରୁଛି ନା? ଧରିନିଅ କାହାର ସନ୍ତାନ ଲଣ୍ଡନରେ ଅଛି, ସମାଚାର ଆସିଲା ବେମାର ଅଛି, ବାସ୍ ବୁଦ୍ଧି ସେଠାକୁ ଦୌଡ଼ିବ, ପୁଣି ଜ୍ଞାନ ବୁଦ୍ଧିରେ ରହିପାରିବ ନାହିଁ। ଏଠାରେ ଥାଇ ମଧ୍ୟ ବୁଦ୍ଧିରେ ତାର ସ୍ମୃତି ଆସିବ, କାହାର ସ୍ୱାମୀ ବେମାର ହେଲେ ସ୍ତ୍ରୀର ମନ ଆନ୍ଦୋଳିତ ହୋଇଥାଏ, ତେବେ ବୁଦ୍ଧି ତ ଯାଉଛି ନା? ସେହିପରି ତୁମେମାନେ ମଧ୍ୟ ଏଠାରେ ଥାଇ ସବୁକିଛି କରି ମଧ୍ୟ ଶିବ ବାବାଙ୍କୁ ମନେ ପକାଅ, ତେବେ ମଧ୍ୟ ଓହୋ ସୌଭାଗ୍ୟ, ଯେପରି ସେମାନେ ପତିକୁ ଅଥବା ଗୁରୁଙ୍କୁ ମନେ ପକାଉଛନ୍ତି, ସେହିପରି ତୁମେମାନେ ବାବାଙ୍କୁ ମନେ ପକାଅ। ତୁମକୁ ଗୋଟିଏ ମିନିଟ୍ ମଧ୍ୟ ନଷ୍ଟ କରିବା ଉଚିତ ନୁହେଁ। ବାବାଙ୍କୁ ଯେତେ ସ୍ମରଣ କରିବ, ସେବା କରିଲେ ମଧ୍ୟ ବାବାଙ୍କର ସ୍ମୃତି ଆସିବ। ବାବା କହୁଛନ୍ତି ମୋର ଭକ୍ତମାନଙ୍କୁ ବୁଝାଅ, ଏକଥା କିଏ କହୁଛନ୍ତି? ଶିବ ବାବା। ଶ୍ରୀକୃଷ୍ଣଙ୍କ ଭକ୍ତମାନଙ୍କୁ କଣ ବୁଝାଇବ? ତାଙ୍କୁ କୁହ ଶ୍ରୀକୃଷ୍ଣ ନୂଆ ଦୁନିଆ ସ୍ଥାପନ କରୁଛନ୍ତି, ମାନିବେ? କ୍ରିଏଟର ତ ଭଗବାନ ହିଁ ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି। ପରମପିତା ପରମାତ୍ମା ହିଁ ପୁରୁଣା ଦୁନିଆକୁ ନୂଆ କରୁଛନ୍ତି, ଏ କଥାକୁ ସେମାନେ ମାନିବେ? ଦୁନିଆ ନୂଆରୁ ପୁରୁଣା, ପୁରୁଣାରୁ ନୂଆ ନୂଆ ହେଉଛି, ଦୁନିଆ ନୂଆରୁ ପୁରୁଣା, ପୁରୁଣାରୁ ପୁଣି ନୂଆ ହେଉଛି, କେବଳ ଯୁଗର ସମୟ ଅଧିକ ଲେଖିଦେଇଛନ୍ତି। କାରଣ ଅଜ୍ଞାନତା ରୂପୀ ଘୋର ଅନ୍ଧକାର ଭିତରେ ଅଛନ୍ତି। ତୁମ ପାଇଁ ଏବେ ହାତ ପାଖରେ ସ୍ୱର୍ଗ ରହିଛି। ବାବା କହୁଛନ୍ତି ମୁଁ ତୁମକୁ ସେହି ସ୍ୱର୍ଗର ମାଲିକ କରିବାକୁ ଆସିଛି। କହୁଛନ୍ତି ବାହ, କାହିଁକି ହେବୁ ନାହିଁ? ଆଚ୍ଛା, ତେବେ ମୋତେ ମନେ ପକାଅ, ପବିତ୍ର ହୁଅ, ଯୋଗବଳ ଦ୍ୱାରା ହିଁ ପାପ ଭସ୍ମ ହେବ। ତୁମେ ଜାଣିଛ ବିକର୍ମର ବୋଝ ତୁମ ଆତ୍ମାରେ ଅଛି, ଶରୀରରେ ନୁହେଁ। ଯଦି ଶରୀରରେ ବୋଝ ଥାଆନ୍ତା, ତେବେ ଯେତେବେଳେ ଶରୀରକୁ ନିଆଁରେ ଜଳଉଛନ୍ତି, ତେବେ ପାପ ମଧ୍ୟ ଜଳିଯାଇଥାନ୍ତା। ଆତ୍ମା ତ ଅବିନାଶୀ, କେବଳ ଏଥିରେ ହିଁ ଖାତ ପଡୁଛି। ଯାହାକୁ ବାହାର କରିବା ପାଇଁ ବାବା ଏକମାତ୍ର ଉପାୟ ବତାଉଛନ୍ତି, ଯେ ମୋତେ ମନେ ପକାଅ। ତେବେ ପତିତରୁ ପାବନ ହେବାର ଉପାୟ କେତେ ଭଲ। ମନ୍ଦିରର ନିର୍ମାତା ଶିବଙ୍କର ପୂଜାରୀ ମଧ୍ୟ ଭକ୍ତ ଅଟନ୍ତି ନା, ପୂଜାରୀଙ୍କୁ ପୂଜ୍ୟ କୁହାଯାଇପାରିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ଯାହାଙ୍କୁ ସାରା ଦୁନିଆ ଖୋଜୁଛି ସେହି ବାବା ଆମକୁ ମିଳିଯାଇଛନ୍ତି, ଏହି ଖୁସିରେ ରହିବାକୁ ହେବ। ଯୋଗ ଦ୍ୱାରା ହିଁ ପାପ କଟିଥାଏ, ସେଥିପାଇଁ ଯେ କୌଣସି ପରିସ୍ଥିତିରେ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାକୁ ହେବ। ଗୋଟିଏ ମିନିଟ୍ ମଧ୍ୟ ନିଜର ସମୟକୁ ନଷ୍ଟ କରିବା ଉଚିତ ନୁହେଁ। 2 ଏହି ପୁରୁଣା ଦୁନିଆରୁ ବୁଦ୍ଧିର ଲଙ୍ଗର ଉଠାଇ ଦେବାକୁ ହେବ। ବାବା ଆମ ପାଇଁ ନୂଆ ଘର ତିଆରି କରୁଛନ୍ତି, ଏହା ହେଉଛି ରୌରବ ନର୍କ ବା କଂସପୁରୀ। ଆମେ ବୈକୁଣ୍ଠପୁରୀକୁ ଯାଉଛୁ, ସର୍ବଦା ଏହି ସ୍ମୃତିରେ ରହିବାକୁ ହେବ। ବରଦାନ ବିହଙ୍ଗ ମାର୍ଗର ସେବା ଦ୍ୱାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟକୁ ସମ୍ପନ୍ନ କରୁଥିବା ସଚ୍ଚା ସେବାଧାରୀ ଭବ। ବିହଙ୍ଗ ମାର୍ଗର ସେବା କରିବା ପାଇଁ ସଂଗଠିତ ରୂପରେ ରୂପ ଏବଂ ବସନ୍ତ ଏହି ଦୁଇଟି କଥାର ସନ୍ତୁଳନ ଆବଶ୍ୟକ। ଯେପରି ବସନ୍ତ ରୂପରେ ଗୋଟିଏ ସମୟରେ ଅନେକ ଆତ୍ମାଙ୍କୁ ସନ୍ଦେଶ ଦେବାର ସେବା କରୁଛ, ସେହିପରି ରୂପ ଅର୍ଥାତ୍ ଯୋଗ ବଳ ଦ୍ୱାରା ବା ଶ୍ରେଷ୍ଠ ସଂକଳ୍ପର ବଳ ଦ୍ୱାରା ବିହଙ୍ଗ ମାର୍ଗର ସେବା କର, ଏହାର ମଧ୍ୟ ଉଦ୍ଭାବନ କର। ଏହା ସହିତ ସଂଗଠିତ ରୂପରେ ନିଜର ଦୃଢ଼ ସଂକଳ୍ପ ଦ୍ୱାରା ପୁରୁଣା ସଂସ୍କାର ସ୍ୱଭାବ ବା ଚାଲିଚଳନ ରୂପୀ ତିଳ ବା ଯବକୁ ଯଜ୍ଞରେ ସ୍ୱାହା କର, ତେବେ ଯାଇ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ସମ୍ପନ୍ନ ହେବ ଅଥବା ଯଜ୍ଞର ସମାପ୍ତି ହେବ। ସ୍ଲୋଗାନ ବାଳକ ତଥା ମାଲିକ ପଣିଆର ସନ୍ତୁଳନ ଦ୍ୱାରା ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କର। ଅବ୍ୟକ୍ତ ଇସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଈଶ୍ୱରୀୟ ସେବାରେ ସବୁଠାରୁ ବଡ଼ରୁ ବଡ଼ ପୁଣ୍ୟ ହେଲା ପବିତ୍ରତାର ଦାନ ଦେବା। ନିଜେ ପବିତ୍ର ହେବା ଏବଂ ଅନ୍ୟମାନଙ୍କୁ ପବିତ୍ର କରିବା ହିଁ ପୁଣ୍ୟ ଆତ୍ମା ହେବା। କାହିଁକିନା କୌଣସି ଆତ୍ମାକୁ ଆତ୍ମଘାତ ମହାପାପରୁ ରକ୍ଷା କରୁଛ। ଅପବିତ୍ରତା ଆତ୍ମଘାତ ଅଟେ, ପବିତ୍ରତା ଜୀବଦାନ ଅଟେ। କାହାର ଦୁଃଖ ହରଣ କରି ସୁଖ ଦେବା ଏହା ହିଁ ସବୁଠାରୁ ବଡ଼ରୁ ବଡ଼ ପୁଣ୍ୟର କାମ। ଏହିଭଳି ପୁଣ୍ୟ କର୍ମ କରି ଦିନେ ପୁଣ୍ୟାତ୍ମା ପାଲଟି ଯିବ। ଓମ୍ ଶାନ୍ତି।